ନମସ୍କାର, ଆମେ ଅରବିନ୍ଦ ନଗର 19 ନମ୍ବର ୱାର୍ଡରୁ କହୁଛୁ। ମୋ ନାଁ ରୂପଶ୍ରୀ ପ୍ରଧାନ। ଆମେ ବହୁତ ପାଣି ପାଇଁ ସମସ୍ୟା ହଉଛୁ, ବହୁତ ଦୂରରୁ ବୋହିକି ଆଣୁଛୁ, ବର୍ଷା ପାଣି ପଶିଯାଉଛି, 5-6 ବର୍ଷ ହେଲାଣି। ଆଉ କୂଅ ପାଣି ବ୍ୟବହାର କରୁଛୁ, କୂଅ ପାଣିରେ ନାଳ ପାଣି ପଶିଯାଉଛି, ବହୁତ ହଇରାଣ, ମଶା ମାଛିରେ ଆମେ ରହିକି ରହିଛୁ। ଆଉ ପାଣି ଟିକେ ବ୍ୟବସ୍ଥା କରନ୍ତୁ, ସପ୍ଲାଇ ପାଣିଟା ଟିକେ କଣ୍ଡିସନ କରନ୍ତୁ।